ओम शांति ओम शांति ओम शांति। आजर महावाक्य 8 मई 2026 प्रातः मुरली बाप दादा मधुबन। बाबाजी कहते मीठे बच्चे एपे तुमे माने शूद्र कूलर बाहरी ब्राह्मण कूल को आसीछ। बाबा ही ब्रह्मा मुख द्वारा तुम मान पोष्य कर तेणु एही खुशी रे रुह। आजिर प्रश्न अछि केउ गहन रहस्य ब्राह्मण कुलर पिला माने ही बुझी परिबे। उत्तर रे बाबा कहउछंती निराकार शिव बाबा अमर पिता एवं ब्रह्मा अमर माता अटंती। निराकार भगवान किपरि माता पिता बंधु सखा हेउछंती एही गुह्य एवं गुप्त रहस्य को केवल ब्राह्मण कुलर पिला माने ही बुझी परिबे। सेमानंक भितरे मध्य जेउ माने दैवी कुळरे उच्च पद पाइबे सेही माने ही एही रहस्य को यथार्थ भावरे बुझि परिबे। ओम शांति। पिला माने बसी छंती एवं जानु छंती जे बाप दादा आसी छंती। बाबा तो दादांक सह एकत्र होइ जाउ छंती तेणु कुहा जाउ छि बाप दादा आसी छंती। से शिक्षक मध्य अटंती। बाबा दादांक बिना तो किछि सुनाई परिबे नाही। बुद्धि खेलाइबाकु पड़िबो काहेकि ना एहा नुआ कथा। अज्ञान कालरे जणंकु ही मने पकाइ थांती कहिबे अमर गुरु अमुक जागारे अछंती तांकर शरीरर नामकु जानी थांती। पुणि कहंती मोर पिता मोर माता अमुक जागारे अछंती सेमानंकर नाम रूप सबु किछि रहिछि। मनुष्य माने पुणि संख्य परे लेखि दैछंती। मनुष्य माने जहा किछि रचना करिछंती सेथिरे किछि ना किछि भूल रहि जाइछि। जदिओ गायन रहिछि तमेव माताश्च पिता तमेव एहा जणंक पई गायन हेउछि ब्रह्मांक पई मध्य गायन हेउ नाही। तांकर नाम रूप बुद्धि रे ही आसु नाही ना विष्णुंकर ना शंकरंकर। गायन करुछंती तुमे माता पिता आमे तुमर संतान ताहाले बुद्धि मध्य उपर को जीव। श्रीकृष्ण को कही मने पकाइबे नाही निराकारों को ही मने पकाइबे कारण सबु महिमा तांकर। तेणु बाबा बुझाउछंती एठारे जेते बेले बसुछ तेबे लौकिक संबंध ठारु बुद्धि रा संपर्क तोटाए पारलौकिक बाबांको स्मरण कर कारण वर्तमान से सम्मुखरे अछंती। भक्ति मार्गरे गायन करिला बेले आखि उपरकु करि कहंती तुम मात पिता हम बालक तेरे हे भगवान बोली कही स्मरण करंती। जेते बेले भगवान बोली कहुछंती सेते बेले शिवलिंगंकु मध्य मने पकाउ नहंती। शुआ भली किछि न बुझि डाकी चली छंती। लक्ष्मी नारायणंक पाई मध्य से बोली कहि परिबे नाही कारण सीए तो महाराजा महाराणी अटंती संतान ही तंको माता पिता बोली कहिबे बंधु कही परिबे नाही। भक्त मने गायन करुछंती हे पतित पावन किंतु बुद्धि रे शिवलिंग आसु नाही एमिति खाली कही देउछंती हे भगवान किए कहिला काहाकु कहिला किछि भी जाना नाही। जदि एही ज्ञान जणा थांता जे मु आत्मा तांकु डाकुछि तेबे एकथा मध्य जानी थांते जे से निराकार परमात्मा अटंती ओ तांकर रूप ज्योतिर्लिंग अटे। यथार्थ भावरे केही बाबांको मने पकाउ नाहंती। तांको ठारु कौन प्राप्ति हेबो केबे हेबो एकथा किछि भी जानी नाहंती। तुमे भी जानी नथिलो एबे बाबांकर होइछ तुमे तांकर रूप तुमे जानिछ आमको शिव बाबा ब्रह्मांक द्वारा निजर संतान करिछंती। ब्रह्मा मा अटंती एही ब्रह्मा मातांक द्वारा शिव बाबा आमको पोष्य करिछंती। वर्तमान तुमे भल भावरे जानिछ आमे शिव बाबांकर संतान अटु। साकार रे पुणी प्रजापिता ब्रह्मांकर संतान अटु। शिव बाबा प्रजापिता ब्रह्मांक द्वारा मनुष्य सृष्टि रचना करुछंती। एमिति नुहे कि कौनसी नूतन सृष्टि रचना करुछंती ना वर्तमान आसी कोळ को नहीं छंती पोष्य करुछंती। ଏବେ ମାତାପିତା କହୁଛୁ, ତେଣୁ ଶିବ ହେଲେ ପିତା ଏବଂ ବ୍ରହ୍ମା ହେଲେ ମାତା, ତାଙ୍କୁ କୁହାଯାଉଛି ମାତ୍ ପିତା। ପିତା ଶିବବାବା ବ୍ରହ୍ମାଙ୍କ ଦ୍ୱାରା କହୁଛନ୍ତି, ତୁମେ ଆତ୍ମାମାନେ ମୋର ସନ୍ତାନ ଅଟ। ପୁଣି ଆତ୍ମାମାନଙ୍କୁ ପରିଚୟ ଦେଉଛନ୍ତି ଯେ ଆତ୍ମା କ'ଣ। କହୁଛନ୍ତି ମଧ୍ୟ, ଭୃକୁଟି ମଝିରେ ନିବାସ କରୁଛି, ତାରକା ସଦୃଶ୍ୟ ଅଟେ, ଆହୁ କିଛି ଜାଣିନାହାନ୍ତି। ଏକଥା କହିପାରିବେ ନାହିଁ ଯେ ଆତ୍ମା 84 ଜନ୍ମ ଭୋଗ କରୁଛି। ଆତ୍ମା ଶରୀର ଦ୍ୱାରା ଅଭିନୟ କରୁଛି, ଭିନ୍ନ ଭିନ୍ନ ନାମ ରୂପ ଦେଶ କାଳରେ। ଆତ୍ମା ଗୋଟିଏ ଶରୀର ଛାଡ଼ିଲେ ତାହାର ସାରା ପରିବାର ହିଁ ବଦଳି ଯାଉଛି। ଯେମିତି କେହି ଯଦି ପୋଷ୍ୟ କରିଥାନ୍ତି, ତେବେ ତାର ପରିବାର ହିଁ ବଦଳି ଯାଇଥାଏ। ଯେଉଁ ମାତା ପିତା ଜନ୍ମ ଦେଇଛନ୍ତି ତାଙ୍କୁ ଜାଣିଥାଏ ମାତ୍ର ଯେ ପୋଷ୍ୟ କରି ନେଇଥାନ୍ତି, ତାଙ୍କ ଘରର ହୋଇଯାଇଥାନ୍ତି। ଏବେ ତୁମେ ଶୂଦ୍ର କୂଳରୁ ଆସି ବ୍ରାହ୍ମଣ କୂଳର ହୋଇଛ, ବ୍ରହ୍ମାଙ୍କ ଶରୀର ଦ୍ୱାରା ତୁମକୁ ପୋଷ୍ୟ କର। ତୁମେ ତ ବ୍ରାହ୍ମଣ କୂଳକୁ ଆସିଗଲ, ଏହିସବୁ କଥା ଶାସ୍ତ୍ରରେ ଲେଖାଯାଇ ନାହିଁ, ଏହା ତୁମକୁ ବୁଝାଯାଉଛି। ଲେଖିବା ଦ୍ୱାରା କେହି ବୁଝିପାରୁନାହାନ୍ତି। ଏବେ ତୁମେ ପିଲାମାନେ ହିଁ ଜାଣିଛ, ଆମେ ପରମପିତା ପରମାତ୍ମାଙ୍କର ସନ୍ତାନ ହୋଇଛୁ। ଇଏ ବ୍ରହ୍ମା ହେଲେ ମା, ବ୍ରହ୍ମାଙ୍କୁ ପ୍ରଜାପିତା ହିଁ କୁହାଯାଏ। ଏହାଙ୍କ ଦ୍ୱାରା ତୁମମାନଙ୍କୁ ପୋଷ୍ୟ କରୁଛି ଏସବୁ ଗୁପ୍ତ କଥା। ସମ୍ମୁଖକୁ ନ ଆସିଲେ ଏକଥା କେହି ବୁଝିପାରିବେ ନାହିଁ। ଯିଏ ଏହି ବ୍ରାହ୍ମଣ କୂଳର ହୋଇଥିବ ଏବଂ ଦେବତା କୂଳରେ ଉଚ୍ଚପଦ ପ୍ରାପ୍ତ କରିଥିବେ, ସେହିମାନେ ହିଁ ବୁଝିବେ। ନୂଆମାନଙ୍କ ବୁଦ୍ଧିରେ ଏହି କଥା ଧାରଣ ହେବ ନାହିଁ, ନା ତାଙ୍କ ବୁଦ୍ଧିରେ ଧାରଣ ହେବ, ନା ସେମାନେ କାହାକୁ ବୁଝାଇ ପାରିବେ। ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ବୁଦ୍ଧିରେ ଧାରଣା କରୁଛନ୍ତି। ଗାୟନ ହେଉଛି ତୁମେବ ମାତାଶ୍ଚ ପିତା, ଶିବ ବାବାଙ୍କୁ ହିଁ ମନେ ପକାଉଛନ୍ତି। ପୁଣି କହୁଛନ୍ତି ତୁମେ ମାତା ପିତା, ଜଣେ ପିତା ପୁଣି ମାତା, ପିତା ଉଭୟ କିପରି ହେଉଛନ୍ତି, ଏକଥା ଆଉ କେହି ବୁଝାଇ ପାରିବେ ନାହିଁ। ଯେପରି ଶାସ୍ତ୍ରରେ ବ୍ୟାସଦେବ ଯାହା ଲେଖିଦେଇଛନ୍ତି ତାଙ୍କୁ ଲୋକମାନେ ମୁଖସ୍ଥ କରିଦେଇଛନ୍ତି, ସେହିପରି ତୁମକୁ ମଧ୍ୟ କହିବେ, ତୁମକୁ କେହି ଶୁଣାଉଛନ୍ତି ଓ ତୁମେମାନେ ତାଙ୍କୁ ମୁଖସ୍ଥ କରିଦେଇଛ। ନୂଆ ଲୋକଙ୍କ ପାଇଁ ବୁଝିବା ବଡ଼ ମୁସ୍କିଲ। ଏଠାରେ ଯେଉଁମାନେ ରହୁଛନ୍ତି ସେମାନଙ୍କ ଭିତରୁ କେହି କେହି ମଧ୍ୟ କାହାକୁ ଏମିତି କଥା ବୁଝାଇ ପାରିବେ ନାହିଁ ଯେ ତୁମେ ଗୋଟିଏ ଆତ୍ମା ଏବଂ ତୁମର ମାତାପିତା ପରମାତ୍ମା ଅଟନ୍ତି, ତୁମର ପିତା ପରମ ପିତା ପରମାତ୍ମା ଅଟନ୍ତି। ସେହି ଅବିନାଶୀ ପିତା ହିଁ ଅବିନାଶୀ ସମ୍ପତ୍ତି ଦେଉଛନ୍ତି। ପୂର୍ବରୁ ସମ୍ପତ୍ତି ଦେଇଥିଲେ, ପୁନର୍ଜନ୍ମ ନେଇ ନେଇ 84 ଜନ୍ମ ପୂର୍ଣ୍ଣ ହେଲା। ଏବେ ବାବା ପୁନର୍ବାର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି। ଏ କଥା କାହାକୁ ବୁଝାଇବା କେତେ ସହଜ ଅଟେ, କିନ୍ତୁ ମାତାପିତା ବୋଲି କାହାକୁ କୁହାଯାଉଛି ଏହା ବିଚାର କରିବାର କଥା ନା। ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି, ତେଣୁ ମା ମଧ୍ୟ ନିଶ୍ଚୟ ଦରକାର। ତେବେ ଯିଏ ଅନନ୍ୟ କନ୍ୟା ଅଟନ୍ତି, ଡ୍ରାମା ପ୍ଲାନ ଅନୁସାରେ ତାଙ୍କୁ ହିଁ ଜଗତ ଅମ୍ବାର ଉପାଧି ଦିଆଯାଇଛି। ପୁରୁଷକୁ ଜଗତମ୍ବା କହିପାରିବା ନାହିଁ, ତାଙ୍କୁ ଜଗତ ପିତା କୁହାଯିବ। ତାଙ୍କର ପ୍ରଜାପିତା ନାମ ବିଖ୍ୟାତ ଅଟେ। ଆଚ୍ଛା, ପ୍ରଜା ମାତା କୁଆଡ଼େ ଗଲେ, ତେଣୁ ମାତାଙ୍କୁ ଅର୍ଥାତ୍ ମମାଙ୍କୁ ପୋଷ୍ୟ କରାଯାଉଛି। ଆଦି ଦେବତ ଅଛନ୍ତି, ପୁଣି ଆଦିଦେବଙ୍କୁ ଆଦିଦେବୀଙ୍କୁ ନିର୍ଧାର୍ଯ୍ୟ କରାଯାଉଛି। ଜଗତମ୍ବା ତ କେବଳ ଜଣେ ହିଁ ଅଟନ୍ତି, ତାଙ୍କର ମହିମା କରାଯାଉଛି। ଜଗତମ୍ବାଙ୍କ ମନ୍ଦିରରେ କେତେ ମେଳା ଲାଗୁଛି, କିନ୍ତୁ ତାଙ୍କର କର୍ତ୍ତବ୍ୟ ବିଷୟରେ କେହି ବି ଜାଣିନାହାନ୍ତି। କଲିକତାରେ କାଳୀଙ୍କର ମନ୍ଦିର ଅଛି, ବମ୍ବେରେ ମଧ୍ୟ ଜଗଦମ୍ବାଙ୍କର ମନ୍ଦିର ରହିଛି, କିନ୍ତୁ ଚେହେରା ଅଲଗା ଅଲଗା। ଜଗଦମ୍ବା କିଏ ଏକଥା କେହି ଜାଣିନାହାନ୍ତି, ତାଙ୍କୁ ମଧ୍ୟ ଭଗବତୀ ବୋଲି କହୁଛନ୍ତି। ବର୍ତ୍ତମାନ ଜଗଦମ୍ବାଙ୍କୁ ଭଗବତୀ କହିପାରିବା ନାହିଁ, କାରଣ ସେ ତ ବ୍ରାହ୍ମଣୀ ଅଟନ୍ତି, ଜ୍ଞାନ ଜ୍ଞାନେଶ୍ୱରୀ ଅଟନ୍ତି, ତାଙ୍କୁ ବାବାଙ୍କଠାରୁ ଜ୍ଞାନ ମିଳିଛି। ତୁମେ ସବୁ ଜଗଦମ୍ବାଙ୍କର ସନ୍ତାନ ଅଟ, ନିଜେ ଜ୍ଞାନକୁ ଶୁଣି ଶୁଣି ଅନ୍ୟମାନଙ୍କୁ ଶୁଣାଉଛ, ଏହା ତୁମର ଧନ୍ଦା। ତୁମକୁ ଈଶ୍ୱର ପାଠ ପଢ଼ାଉଛନ୍ତି, କୌଣସି ମନୁଷ୍ୟ ପଢ଼ାଉ ନାହାନ୍ତି। ଏହି ବ୍ରହ୍ମା ମଧ୍ୟ ମନୁଷ୍ୟ ଅଟନ୍ତି, ମନୁଷ୍ୟ କାହାକୁ ବି ପବିତ୍ର କରିପାରିବେ ନାହିଁ। ମନୁଷ୍ୟଙ୍କର ବୁଦ୍ଧି ଏତେ ଦୁର୍ବଳ ହୋଇଯାଇଛି ଯେ କିଛି ବି ବୁଝିପାରୁନାହାନ୍ତି। ପତିତ ପାବନ ତ ଏକମାତ୍ର ଶିବ ବାବା ଅଟନ୍ତି। ସେ ପତିତମାନଙ୍କୁ ପବିତ୍ର କରିବା ପାଇଁ ହିଁ ଆସୁଛନ୍ତି। ବର୍ତ୍ତମାନ ସାରା ଦୁନିଆ ତମ ପ୍ରଧାନ ଅଟେ। ଏଠାରେ ସମସ୍ତେ ପତିତ ଅଟନ୍ତି। ନୂଆ ଦୁନିଆ ପବିତ୍ର, ପୁରୁଣା ଦୁନିଆ ପତିତ ଅଟେ। ପୁରୁଣା ଦୁନିଆରେ ନର୍କବାସୀ ମନୁଷ୍ୟ ଅଛନ୍ତି, ନୂଆ ଦୁନିଆରେ ସ୍ୱର୍ଗବାସୀ ମନୁଷ୍ୟ ଥାନ୍ତି। ବିବେକ କହୁଛି ଯେ ସତ୍ୟଯୁଗରେ କେବଳ ଭାରତବାସୀ ଦେବୀ ଦେବତାମାନେ ହିଁ ଥିବେ, ଆଉ କେହି ନଥିବେ। ଏବେ ତୁମ ପିଲାମାନଙ୍କୁ ଏହି ଜ୍ଞାନ ମିଳିଛି। ନୂଆ ଦୁନିଆରେ ପ୍ରଥମେ ସୂର୍ଯ୍ୟବଂଶୀ ଦେବତାମାନେ ଥିଲେ, ପରେ ଚନ୍ଦ୍ରବଂଶୀମାନେ ଆସିଲେ। ତେଣୁ ସୂର୍ଯ୍ୟବଂଶୀମାନଙ୍କର ରାଜ୍ୟ ଅତୀତ ହୋଇଗଲା। ଚନ୍ଦ୍ରବଂଶୀମାନଙ୍କ ପରେ ପୁଣି ବୈଶ୍ୟବଂଶୀ ଆସିଥାନ୍ତି। ତେବେ ନିଶ୍ଚିତ ଭାବରେ ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଥିଲା। ଆଚ୍ଛା, ତାଙ୍କ ପୂର୍ବରୁ କ'ଣ ଥିଲା ଏକଥା କେହି ବୁଝିପାରୁନାହାନ୍ତି। ତୁମ ପିଲାମାନଙ୍କୁ ବାବା ହିଁ ଚକ୍ରର ରହସ୍ୟ ବୁଝାଇ ଦେଇଛନ୍ତି ଯେ ଦ୍ୱାପର ଯୁଗରେ ବୈଶ୍ୟବଂଶୀ ଓ କଳି ଯୁଗରେ ଥାନ୍ତି ଶୂଦ୍ରବଂଶୀ। ଏବେ ତୁମେ ଜାଣିଛ ଆମେ ଏବେ ବ୍ରାହ୍ମଣ ହୋଇଛୁ। ତୁମକୁ ବାବା ଆସି ନିଜର କରିଛନ୍ତି, ଅର୍ଥାତ୍ ଶୂଦ୍ର ଧର୍ମରୁ ଦେବତା ଧର୍ମକୁ ପରିବର୍ତ୍ତନ କରୁଛନ୍ତି। ଏବେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ତ ନାହାନ୍ତି, ନା ଲକ୍ଷ୍ମୀନାରାୟଣଙ୍କ ରାଜ୍ୟ ଅଛି, ନା ରାମ ରାଜ୍ୟ ଅଛି। ଏବେ ହେଲା କଳିଯୁଗର ଶେଷ ସମୟ। କଳିଯୁଗ ପରେ ନିଶ୍ଚିତ ସତ୍ୟଯୁଗ ଆସିବ। କଳିଯୁଗରେ ପୁରୁଣା ପତିତ ଦୁନିଆ ହୋଇଯାଇଥିବାରୁ ଏଠାରେ ସମସ୍ତେ ମହାନ ଦୁଃଖୀ ହୋଇଯାଇଛନ୍ତି। ସେଥିପାଇଁ ଦେବତାମାନଙ୍କ ପାଖରେ ଯାଇ ମହିମା ଗାୟନ କରୁଛନ୍ତି, ମୁଣ୍ଡ ନୁଆଉଛନ୍ତି। ଆଚ୍ଛା, ଲକ୍ଷ୍ମୀ ନାରାୟଣଙ୍କୁ ଏହି ରାଜ୍ୟ କିଏ ଦେଇଥିଲେ? କେହି ଅଛନ୍ତି ଯିଏ ଏକଥା କହିପାରିବେ? କାହାରି ବିଚାରରେ ଏକଥା ନଥିବ, କାରଣ ସେମାନଙ୍କ ବୁଦ୍ଧିରେ ଅଛି କଳିଯୁଗ ଏବେ ବାଳୁତବସ୍ଥାରେ ଅଛି, ଆହୁରି 40,000 ବର୍ଷ ବାକି ରହିଛି। ସେଥିପାଇଁ ଏହି ବିଚାର ଆସୁ ହିଁ ନାହିଁ। ଏବେ ତୁମକୁ ଏହି ବିଚାର ଆସୁଛି। କେତେକ ପିଲା କହୁଛନ୍ତି ମୋର ମନେ ରହୁନାହିଁ। କାହିଁକି ମନେ ରହୁ? କାରଣ ସକାଳୁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସି ଧାରଣା କରୁନାହଁ। ନିଜେ ବୁଝିଛନ୍ତି କିନ୍ତୁ କାହାକୁ ବୁଝାଇ ପାରୁନାହାନ୍ତି। ଏମିତି ତ ନିଶ୍ଚିତ ହେବ, ସମସ୍ତେ ତ ଏକାଭଳି ବୁଦ୍ଧିମାନ ହୋଇପାରିବେ ନାହିଁ। ଏଠାରେ ବୁଦ୍ଧିମାନ ବି ଆବଶ୍ୟକ ଏବଂ ନିର୍ବୁଦ୍ଧିଆ ମଧ୍ୟ ଆବଶ୍ୟକ। ବହୁତ ବୁଦ୍ଧିମାନ ହେଲେ ଯାଇ ରାଜାରାଣୀ ହେବେ। ଯେତେ ଅଧିକ ଯିଏ ବୁଝୁଛନ୍ତି ଏବଂ ବୁଝାଉଛନ୍ତି ସେମାନଙ୍କର ନାମ ବିଖ୍ୟାତ ହେଉଛି। କେଉଁଠାରେ ଯେବେ ପ୍ରଦର୍ଶନୀ ଲାଗୁଛି ତେବେ ବାବାଙ୍କ ପାଖକୁ ପତ୍ର ଲେଖୁଛନ୍ତି, ବାବା ଅମୁକଙ୍କୁ ପଠାନ୍ତୁ। ବାବା କହୁଛନ୍ତି କ'ଣ ତୁମେ ବୁଝାଇ ପାରିବ ନାହିଁ? ଉତ୍ତରରେ କହୁଛନ୍ତି ବାବା ତାଙ୍କର ଭଲ ଅଭ୍ୟାସ ରହିଛି ବୁଝାଇବାରେ, ଆମେ ଟିକେ ଦୁର୍ବଳ ଅଛୁ। ବାବା ନିଜେ ବି କହୁଛନ୍ତି ଯଦି କେଉଁଠାରେ ନିମନ୍ତ୍ରଣ ମିଳୁଛି ତେବେ ଲେଖି ଜଣାଇ ଦିଅ ଯେ କିଏ କିଏ ସେଠାରେ ଅଛନ୍ତି, ତେବେ ମୁଁ ଦେଖିବି କେଉଁମାନଙ୍କୁ ପଠାଇବା ଉଚିତ। କୌଣସି ସନ୍ନ୍ୟାସୀଙ୍କୁ ସେଠାକୁ ନିମନ୍ତ୍ରଣ ଦିଆଯାଇଛି କି? ତେବେ ବହୁତ ଭଲ ବ୍ରହ୍ମାକୁମାରୀକୁ ପଠାଇବାକୁ ହେବ। ଆଚ୍ଛା, କୁମାରିକା ପ୍ରକାଶମଣି ଅଛନ୍ତି, ମନୋହର ଅଛନ୍ତି, ଗଙ୍ଗେ ଅଛନ୍ତି, ସେମାନଙ୍କ ଭିତରୁ କାହାକୁ ବି ପଠାଇ ଦିଅନ୍ତୁ। ସନ୍ତାନ ତ ଅନେକ ଅଛନ୍ତି, ଜଗଦୀଶଙ୍କୁ ପଠାଇ ଦିଅନ୍ତୁ, ରମେଶକୁ ପଠାଇ ଦିଅନ୍ତୁ। ତୁମେ ବି ଜାଣିଛ ଏମାନେ ଜଣେ ଜଣଙ୍କଠାରୁ ବଳି ଯୋଗ୍ୟ ଅଟନ୍ତି। ଯେପରି ଜଜ୍ ମାଜିଷ୍ଟ୍ରେଟ୍ ଥାନ୍ତି ଜଣେ ଅନ୍ୟ ଜଣଙ୍କଠାରୁ ଯୋଗ୍ୟ ହୋଇଥାନ୍ତି, ସରକାରଙ୍କୁ ଜଣାଥାଏ ଯେ ଏମାନେ ଜଣେ ଅନ୍ୟ ଜଣଙ୍କଠାରୁ ଯୋଗ୍ୟ ଅଟନ୍ତି। ସେଥିପାଇଁ ତ ମକଦ୍ଦମାଗୁଡ଼ିକ ଗୋଟିଏ କୋର୍ଟରୁ ଉପର କୋର୍ଟକୁ ଯାଉଛି, ତାଠାରୁ ମଧ୍ୟ ଉପର ହାଇକୋର୍ଟକୁ ଯାଇ ତାପରେ ଉପରକୁ ଯାଇଥାନ୍ତି। ସେ ବି ଯଦି ଠିକ୍ ଭାବରେ ନ୍ୟାୟ ନ କରିପାରିଲେ ତେବେ ତା ଉପର କୋର୍ଟକୁ ମଧ୍ୟ ଯିବେ, ଗୁହାରି ଶୁଣାଇବେ ଯେ ଏହାଙ୍କ ଉପରେ ଦୟା କରନ୍ତୁ। ଏବେ ଏପରି କଥା ସବୁ ଏହିଠାରେ ହେଉଛି, ସତ୍ୟଯୁଗ ତ୍ରେତା ଯୁଗରେ ହୋଇନଥାଏ। ପୁଣି ଦ୍ୱାପର ଯୁଗରେ ରାଜାରାଣୀଙ୍କର ରାଜ୍ୟ ଚାଲେ, ସେଠାରେ ତ ମହାରାଜା ମହାରାଣୀ ହିଁ ମକଦ୍ଦମା ବିଚାର କରିଥାନ୍ତି, ମକଦ୍ଦମା ମଧ୍ୟ ବହୁତ କମ୍ ଥାଏ। ଏବେ ତମ ପ୍ରଧାନ ପତିତ ହୋଇଯାଇଛନ୍ତି, ତେଣୁ ବାଦଶାହଙ୍କ ପାଖକୁ ମକଦ୍ଦମା ଗଲେ ଅଳ୍ପ କିଛି ଦଣ୍ଡ ଦେଇଥାନ୍ତି। ବାବା କହୁଛନ୍ତି ସେଠାରେ ତ ମହାରାଜା ମହାରାଣୀଙ୍କର ମକଦ୍ଦମା କରିଥାନ୍ତି, ଗୁରୁତର ଅପରାଧ ହୋଇଥିଲେ ଅଧିକ ଦଣ୍ଡ ଦେବେ। ଏଠାରେ ତ ଅନେକ ଜଜ୍ ଓକିଲ ଆଦି ଅଛନ୍ତି, ଦ୍ୱାପର ଯୁଗର ଏବଂ ଏଠାକାର କାରବାର ଭିତରେ କେତେ ପ୍ରଭେଦ ରହିଛି, ସତ୍ୟଯୁଗରେ କ'ଣ ହୁଏ ଏକଥା କାହାକୁ ଜଣାନାହିଁ। ଏବେ ବାବା ଆସି ବୁଝାଉଛନ୍ତି, କାହାକୁ ବି ପଚାର, ଲକ୍ଷ୍ମୀ ନାରାୟଣଙ୍କୁ ଜାଣିଛ? ଯେମିତି ବିର୍ଲା ଅଛନ୍ତି, ବହୁତ ମନ୍ଦିର ତିଆରି କରି ଚାଲିଛନ୍ତି। ବାବା କହୁଛନ୍ତି, ତେବେ ଯଦି କେହି ବୁଦ୍ଧିମାନ ପିଲା ଅଛନ୍ତି ତାଙ୍କୁ ଚିଠି ଲେଖନ୍ତୁ। ତୁମେ ତ ବହୁତ ଲକ୍ଷ୍ମୀନାରାୟଣଙ୍କର ମନ୍ଦିର ତିଆରି କରୁଛ, କିନ୍ତୁ ଏମାନଙ୍କୁ ଏ ରାଜଧାନୀ କିପରି ମିଳିଲା? ଯେବେକି ସତ୍ୟଯୁଗ ପୂର୍ବରୁ କଳିଯୁଗ ଥିଲା, କଳିଯୁଗରେ ତ କିଛି ବି ନାହିଁ, ଦେବତାମାନେ ତ କାହା ସହିତ ଲଢ଼େଇ କରିନଥିବେ, ଯୁଦ୍ଧ ଦ୍ୱାରା କେହି ବିଶ୍ୱର ମାଲିକ ହୋଇପାରିବେ ନାହିଁ। ଯିଏ ବିଶ୍ୱର ମାଲିକ ଥିଲେ ସେହି ଲକ୍ଷ୍ମୀନାରାୟଣଙ୍କର ମୂର୍ତ୍ତି ରଖାଯାଇଛି। ଏବେ ତ ହେଉଛି କଳିଯୁଗ, ଏଠାରେ ତ ଅସ୍ତ୍ରଶସ୍ତ୍ରରେ ଲଢ଼େଇ ଚାଲିଛି। ବାବା ବୁଝାଉଛନ୍ତି, ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ଯଦି ପରସ୍ପର ଭିତରେ ମିଶିଯିବେ, ପରସ୍ପର ସହିତ ଭଲ ସମ୍ପର୍କ ରଖିବେ, ତେବେ ବିଶ୍ୱର ମାଲିକ ହୋଇପାରିବେ। କିନ୍ତୁ ବିଶ୍ୱର ମାଲିକ ତ ଲକ୍ଷ୍ମୀନାରାୟଣ ହିଁ ହେଉଛନ୍ତି। ବିବେକ କହୁଛି ଏମାନେ ମଧ୍ୟ ପରସ୍ପର ମିଶିଯିବେ, ତେବେ ବିଶ୍ୱର ମାଲିକ ହୋଇପାରିବେ, କିନ୍ତୁ ସତ୍ୟଯୁଗରେ ରାଜାରାଣୀ ତ କେହି ହୋଇପାରିବେ ନାହିଁ। ଡ୍ରାମା ହିଁ ଏହିଭଳି ରଚନା ହୋଇଛି। ଏବେ ଆମେ ପୁନର୍ବାର ଯୋଗବଳ ଦ୍ୱାରା ସ୍ୱର୍ଗର ସମ୍ପତ୍ତି ନେଉଛୁ। ତୁମେ ଜଣାଇ ପାରିବ, କଳ୍ପ ପୂର୍ବରୁ ମଧ୍ୟ ସଙ୍ଗମ ଯୁଗରେ ବାବାଙ୍କଠାରୁ ଏହି ପଦ ପାଇଥିଲୁ। ଏବେ 84 ଜନ୍ମ ହେଲା, ତେଣୁ ପୁନର୍ବାର ସେହି ସମ୍ପତ୍ତି ନେଉଛୁ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର, ପ୍ରଥମ ନମ୍ବର, ନିଜ ଭିତରେ ଧାରଣ କରିବା ଏବଂ ଅନ୍ୟମାନଙ୍କୁ କରାଇବା ପାଇଁ ସକାଳୁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସିବାକୁ ହେବ। ନିଜେ ଯାହା କିଛି ବୁଝିଛ ତାକୁ ଅନ୍ୟମାନଙ୍କୁ ବୁଝାଇବାର ଅଭ୍ୟାସ କରିବାକୁ ହେବ। ଦ୍ୱିତୀୟ ନମ୍ବର, ଲୌକିକ ସମ୍ବନ୍ଧ ଠାରୁ ବୁଦ୍ଧିଯୋଗ ତୁଟେ ଏକମାତ୍ର ପାରଲୌକିକ ପିତାଙ୍କୁ ମନେ ପକାଇବାକୁ ହେବ। ବାବାଙ୍କଠାରୁ ଯେଉଁ ଜ୍ଞାନ ମିଳୁଛି ତାକୁ ଶୁଣିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାକୁ ହେବ। ଏହା ହିଁ ତୁମର ଧନ୍ଦା ଅଟେ। ଆଜିର ବରଦାନ ଅଛି, ସମାହିତ କରିବାର ଶକ୍ତି ଦ୍ୱାରା ଏକମତର ବାତାବରଣ ସୃଷ୍ଟି କରୁଥିବା ଦୃଷ୍ଟାନ୍ତ ରୂପ ହୁଅ। ବିସ୍ତାରରେ ଅଛି, ଯେଉଁମାନେ ଏକାଭଳି ଦାନା ଅଟନ୍ତି, ଜଣଙ୍କର ଲଗନରେ ମଗ୍ନ ଏକ ସ୍ଥିତିରେ ସ୍ଥିତ ରହିଛନ୍ତି ତଥା ଜଣଙ୍କ ମତ ଅନୁସାରେ ଚାଲୁଛନ୍ତି, ପରସ୍ପର ଭିତରେ ସଂକଳ୍ପରେ ମଧ୍ୟ ଏକମତ ଅଟନ୍ତି, ସେହିମାନେ ହିଁ ମାଳାରେ ଗୁନ୍ଥା ହୋଇଥାନ୍ତି। କିନ୍ତୁ ଏକମତର ବାତାବରଣ ସେତେବେଳେ ସୃଷ୍ଟି ହେବ ଯେତେବେଳେ ତୁମ ଭିତରେ ସମାହିତ କରିବାର ଶକ୍ତି ଥିବ। ଯଦି ବି କୌଣସି କଥାରେ ଭିନ୍ନତା ହୋଇଯାଉଛି, ତେବେ ସେହି ଭିନ୍ନତାକୁ ନିଜ ଭିତରେ ସମାହିତ କରିନିଅ, ତେବେ ଯାଇ ପରସ୍ପର ଭିତରେ ଏକତାର ସହିତ ସମ୍ବନ୍ଧରେ ନିକଟତା ରହିବ ଏବଂ ସମସ୍ତଙ୍କ ଆଗରେ ଦୃଷ୍ଟାନ୍ତ ରୂପ ହୋଇଯିବ। ଆଜିର ସ୍ଲୋଗାନ ଅଛି, ଯଦି ପ୍ରତ୍ୟେକ ସଂକଳ୍ପରେ, ବାଣୀରେ ଏବଂ କର୍ମରେ ଆତ୍ମ ଅଭିମାନୀ ସ୍ଥିତିକୁ ଧାରଣ କରିବ, ତେବେ ସେବା କ୍ଷେତ୍ରରେ ଚମକ ଆସିଯିବ। ଅବ୍ୟକ୍ତ ଇଶାରା, ସର୍ବଦା ଅଚଲ, ଅଡଲ ଏବଂ ଏକ୍ର ସ୍ଥିତିର ଅନୁଭୂତି କର। ସର୍ବଦା ଅଚଳ, ଅଟଳ ଏବଂ ଏକ୍ର ସ୍ଥିତିର ଅନୁଭବ କର। ବିସ୍ତାରରେ ଅଛି, ଯେକୌଣସି ଦୁଃଖଦାୟୀ ଦୃଶ୍ୟ ଦେଖୁଥିଲେ ମଧ୍ୟ ନଥିଙ୍ଗ ନ୍ୟୁ, ଅର୍ଥାତ୍ କିଛି ନୂଆ କଥା ନୁହେଁ। ଯେଉଁମାନଙ୍କର ଏହିଭଳି ନଥିଙ୍ଗ ନ୍ୟୁ ଜ୍ଞାନ ପକ୍କା ମନେ ରହିଥିବ, ସେମାନେ କେବେ ବି କୌଣସି ପରିସ୍ଥିତିରେ ବିଚଳିତ ହେବେ ନାହିଁ। କ'ଣ ହେଲା, କିପରି ହେଲା, ଏପରି ହେଲା, ସେପରି ହେଲା, ଏହିଭଳି ସମାଚାର ଶୁଣୁଥିଲେ ବା ଦେଖୁଥିଲେ ମଧ୍ୟ ଡ୍ରାମାର ପୂର୍ବ ନିର୍ଦ୍ଧାରିତ ନିଧାର୍ଯ୍ୟକୁ ଶକ୍ତିଶାଳୀ ସ୍ଥିତିରେ ରହି ଦେଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶକ୍ତି ଦେଇଚାଲ। ଦୁନିଆର ଲୋକମାନେ ବିଚଳିତ ହେଉଥିବେ, କିନ୍ତୁ ତୁମେମାନେ ଏକ୍ର ସ୍ଥିତିରେ ସ୍ଥିତ ରହି ସେମାନଙ୍କ ଭିତରେ ଶକ୍ତି ଭରୁଥିବ। ତେଣୁ ଯେଉଁମାନେ ବି ତୁମ ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ଶକ୍ତିର ଏବଂ ଶାନ୍ତିର ଦାନ ଦେଇଚାଲ। ଆଚ୍ଛା, ଓମ୍ ଶାନ୍ତି।